ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧୀ ଭାରତର ଆଭିମୁଖ୍ୟ ଜଣାବାର୍କେ ଭିନ୍ ଭିନ୍ ଦେଶ ଯିବେ ସାତଟା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଯାଜପୁର ଜିଲ୍ଲାନ ଆଇବା ଗୁରୁବାର ଦିନ 1,14,000 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ସବୁ ଲୋକଙ୍କର ପାଖକେ ସରକାରୀ ସୁବିଧା ଆର୍ ଯୋଜନା ପହଞ୍ଚାବାର୍କେ ସରକାର ପ୍ରତିଶ୍ରତିବଦ୍ଧ କହିଲେ ଶ୍ରମମନ୍ତ୍ରୀ। ଆଉର୍ କାଲବୈଶାଖୀର ପ୍ରଭାବ ଥି ଆଜି ଘଡ଼ଘଡ଼ି ସାଙ୍ଗେ ହୋଇପାରେ ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ଅପରେସନ୍ ସିନ୍ଦୁର ଉତ୍ରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧୀ ଭାରତର ଆଭିମୁଖ୍ୟ ବିଶ୍ୱ ସମୁଦାୟକେ ଜଣାବା ଲାଗି ସାତଟା ସର୍ବଦଳୀୟ ପ୍ରତିନିଧି ଦଲ୍କେ ଭାରତ ସରକାର ଭିନ୍ ଭିନ୍ ଦେଶକେ ପଠାବେ। ସବୁ ଦଲ୍ ଇ ମାସର ଶେଷ ବେଲ୍କେ ଭାରତର ବନ୍ଧୁ ଦେଶ ସହିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶମାନଙ୍କୁ ଯାଇକରି ଆତଙ୍କବାଦ ବିରୋଧୀ ଭାରତର ଲଢ଼େଇ ଆଉ ଶୂନ୍ୟ ସହନଶୀଳ ନୀତି ବାବଦେ ଜଣାବେ। ସର୍ବଦଳୀୟ ପ୍ରତିନିଧି ଦଲ୍ଥି ଭିନ୍ ଭିନ୍ ରାଜନୈତିକ ଦଳର ସାଂସଦ, ରାଜନେତା ଆଉ କୂଟନୀତିଜ୍ଞମାନେ ରହିଛନ୍। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗସ୍ତ କାର୍ଯ୍ୟକ୍ରମକେ ସଂଯୋଜନା କରୁଛନ୍। କଂଗ୍ରେସ ସାଂସଦ ଶଶି ଥରୁର୍, ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଆର୍ ବୈଜୟନ୍ତ ପଣ୍ଡା, ଜେଡିୟୁ ସାଂସଦ ସଞ୍ଜୟ ଝା, ଡିଏମ୍କେ ସାଂସଦ କାନିମୋଛି କରୁଣାନିଧି, ଏନ୍ସିପି ସାଂସଦ ସୁପ୍ରିୟା ସୋଲେ ଆର୍ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କର ନେତୃତ୍ୱଥି ଏହି ପ୍ରତିନିଧି ମଣ୍ଡଳୀ ଭିନ୍ ଭିନ୍ ଦେଶକେ ଯିବେ। ଏ ବାବଦେ ସୂଚନା ଦେଇକରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଆର୍ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍,
ऑपरेशन सिंदूर के जरिया पाकिस्तान को सबक तो सिखाया गया है और ये भी स्पष्ट हो चुका है कि इस मोदी सरकार के जो नीतियां हैं, हमारी जीरो टॉलरेंस है इस प्रकार के आतंकवादियों के लिए। लेकिन ये मैसेज पूरे दुनिया भर लेके हमें पहुंचाना है, क्योंकि पाकिस्तान अफवाह फैलाते रहते हैं और इसके खिलाफ हमें विदेश में न केवल उनके सरकारों को, उनके मीडिया, उनके एकेडमिक इंस्टीट्यूशंस, उनके जहां ओपिनियंस बनते हैं, जाके भारत की मैसेज भी पहुंचाना है।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 22 ତାରିଖ ଯାଜପୁରଠାରେ 1,14,000 କୋଟି 12 ପ୍ରକଳ୍ପର ଶିଳାନ୍ୟାସ ଆର୍ 4 ପ୍ରକଳ୍ପର ଉଦ୍ଘାଟନ କରିବେ। ଏ ବାବଦେ ସୂଚନା ଦେଇକରି ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ କହିଛନ୍, ଏହି ପ୍ରକଳ୍ପମାନଙ୍କର ଲାଗି ପୁଞ୍ଜି ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ଜରି ଓଡ଼ିଶାକେ ଆସିଛି। ଏସବୁ କାର୍ଯ୍ୟକାରୀ ହେଲେ ରାଜ୍ୟ 34,000 ନିଯୁକ୍ତି ତିଆରି ହେବାର ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍।
ଆଗାମୀ 22 ତାରିଖରେ ଯାଜପୁରରେ ମଧ୍ୟ ପାଖାପାଖି 12 ପ୍ରକଳ୍ପର ଶିଳାନ୍ୟାସ ହେବ, 4 ପ୍ରକଳ୍ପର ଉଦ୍ଘାଟନ କରାଯିବ। ପାଖାପାଖି 14,000 କୋଟି ଟଙ୍କାର ସେଦିନ ଶିଳାନ୍ୟାସ ଏବଂ ଉଦ୍ଘାଟନ କରାଯିବ। ଏହାଦ୍ୱାରା 34,000 ଏମ୍ପ୍ଲୟମେଣ୍ଟ ସୃଷ୍ଟି ହେବ ଏବଂ ସେଦିନ ଯେଉଁ 12 ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ହେବ, ପାଖାପାଖି 63,000 କୋଟି ଟଙ୍କାର ଯେଉଁ ଇନ୍ଭେଷ୍ଟମେଣ୍ଟ ଆମର ଆସିଥିଲା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଏମ୍ଓୟୁ ହୋଇଥିଲା, ସେଠି ତାର ଶିଳାନ୍ୟାସ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ବୌଦ୍ଧ ଜିଲ୍ଲା ଗସ୍ତ କରିବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ଉନ୍ନୟନ କାମର ସମୀକ୍ଷା କରିବା ସହିତ ଉପରବେଲା ସରସରା ଗାନ ହେବାର୍କେ ଥିବା ତ୍ରିରଙ୍ଗା ଶୋଭାଯାତ୍ରାଥି ସାମିଲ ହେବେ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକେ ନେଇକରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ଲାଗି ଆଇବା ସୋମବାର 19 ତାରିଖରୁ ଜୁନ୍ ମାସର 16 ତାରିଖ ତକ ଖରା ଛୁଟି ଘୋଷଣା କରାଯାଇଛି। ଏ ସମୟ ଭିତରେ ହାଇକୋର୍ଟନ 8 ଦିନ ଅବକାଶ ପୀଠ ବସ୍ବା। ସକାଳର 11 ବଜେନୁ ଉପରବେଲା 3 ବଜେ ତକ କାମ ହେବା ବୋଲି ରେଜିଷ୍ଟ୍ରାର ଜେନେରାଲଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ଏ ବଛର ରାଜ୍ୟ 6 କୋଟି ଟଙ୍କା ଖର୍ଚ୍ଚ କରାଯାଇକରି ତାଲଗଛ ଲଗାଯିବା ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ସେ କହିଛନ୍, ଚଡ଼କମରା ମୃତ୍ୟୁ ରୋକବାର ଲାଗି ରାଜ୍ୟ ତାଲଗଛ ଯୋଗାବାର ଅଭିଯାନ ଚାଲିଛି। ଗଲା ବଛର 20 ଲକ୍ଷ ଟଙ୍କାର ଗଛ ଯୋଗାଯିବାର ଲକ୍ଷ୍ୟ ପୂରଣ କରାଯାଇଥିଲା, ଏ ବଛର ଭିଲ୍ ଗଛ ଲଗାଯିବା ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଆଇବାକାଲ ତାର 101 ନମ୍ବର ରକେଟ୍ ଲଞ୍ଚ କରବା। ଇସ୍ରୋର PSLV C-61 ରକେଟ୍ ପୃଥ୍ୱୀ ନିରୀକ୍ଷଣ କରୁଥିବା ଉପଗ୍ରହ EOS-09 ମହାକାଶକେ ନେଇକରି ଯିବା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧୱନ ମହାକାଶ କେନ୍ଦ୍ରନୁ ଆଇବାକାଲ ସକାଳର 5:59 PSLV C-61 ରକେଟ୍ର ଉତ୍କ୍ଷେପଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମାଜର ସବୁ ବର୍ଗ ଲୋକଙ୍କର ପାଖକେ ଯେନ୍ତା ସରକାରୀ ଯୋଜନା ସହଜେ ପହଞ୍ଚି ପାରବା ସେ ଦିଗ୍କେ ସରକାର ଧ୍ୟାନ ଦେଉଛନ୍ ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ଭୁବନେଶ୍ୱରର ନୟାପଲ୍ଲୀ ଶ୍ରମିକ ହାଟକେ ଯାଇକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଶ୍ରମିକମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ପଚରାଇ ବୁଝିଛନ୍। ଆଇବା ଦିନେ ଶ୍ରମିକମାନଙ୍କ ଲାଗି ଖାସ୍ ହେଲ୍ପ ଡେସ୍କ ଖୋଲାଯାଇକରି ସେମାନଙ୍କର ପଞ୍ଜୀକରଣ କରାଯିବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍। ତାର ଉତ୍ତର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଡୁମ୍ଡୁମା ବହୁମୁଖୀ ଶ୍ରମିକ ଆଶ୍ରୟସ୍ଥଳକେ ଯାଇକରି ଶ୍ରମିକମାନଙ୍କନୁ ଭିନ୍ ଭିନ୍ ଗଠନମୂଳକ ପ୍ରସ୍ତାବ ନେଇଛନ୍। ଇ ବାବଦେ ପଦକ୍ଷେପ ନେବାର୍କେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ସଭାଗୃହ ନ ଏନ୍ସିସି ତରଫୁ ରାଷ୍ଟ୍ର ଗଠନଥି ଏନ୍ସିସିର ଅବଦାନ ଶୀର୍ଷକ ଦିନିକିଆ ଜାତୀୟ ସେମିନାର ହୋଇଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସେମିନାରକେ ଉଦ୍ଘାଟନ କରିକି ଜୁଆନ୍ ପିଢ଼ିର ଚରିତ୍ର ଗଠନ, ଦେଶପ୍ରେମ, ନେତୃତ୍ୱ, ଏକତା, ଅନୁଶାସନ ଆଉ ଦେଶମାତୃକା ଲାଗି ନିଃସ୍ୱାର୍ଥ ସେବା ଉପରେ ଜୋର୍ ଦେଇଛନ୍। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ସ୍ନାନଯାତ୍ରା ଆର୍ ରଥଯାତ୍ରାକେ ନେଇକରି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ବାଡ଼ଗ୍ରାହୀ ଦୈତାପତି ନିଯୋଗ ଆଉ ପୂଜାପଣ୍ଡା ନିଯୋଗର ଗୋଟେ ବୈଠକ ହୋଇଯାଇଛି। ଏହି ଅବସରରେ ରଥଯାତ୍ରା ନୀତିକାନ୍ତିକେ ନେଇକରି ଆଲୋଚନା କରାଯାଇଥିଲା। ପୁରୀ ଜିଲ୍ଲାପାଳ ଆଉ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବୈଠକଟି ଅଧ୍ୟକ୍ଷତା କରିକି ନିର୍ଭୁଲ ଭାବେ ରଥଯାତ୍ରାକେ ପାଳନ କରବାର୍କେ ସେବାୟତମାନଙ୍କର ସହଯୋଗ ରହିବା ବୋଲି କହିଛନ୍। ଜୁନ୍ 21 ତାରିଖ ଦେବସ୍ନାନ ପୂର୍ଣ୍ଣିମା ଆର୍ ତାର ଉତ୍ତରୁ ଅଣସର ନୀତି ହେବା 16 ଦିନ ଧରିକରି ଚାଲବାର୍କେ ଥିବା ଏସବୁ ଗୁପ୍ତ ନୀତି ଶୃଙ୍ଖଳିତ ଭାବେ ସମ୍ପାଦନ କରବାର୍କେ ବୈଠକଟି ଆଲୋଚନା କରାଯାଇଥିଲା। କମ୍ ସେବକମାନଙ୍କୁ ନେଇକରି ପହଣ୍ଡି କରବାର୍ ଆର୍ ଇ ସମୟଥି ମୋବାଇଲ୍ ବ୍ୟବହାର ଉପରେ କଟକଣା ବାବଦ ପ୍ରସ୍ତାବ ଉପରେ ଧ୍ୟାନ ଦିଆଯିବା ବୋଲି ଜିଲ୍ଲାପାଳ କହିଛନ୍। ଏସିଆ ମହାଦେଶର କେତେଟା ଦେଶରେ ନୂଆ କରୋନା ଭୂତାଣୁ ଚିହ୍ନଟ ହେବାର ଜଣାପଡ଼ବାର ଉତ୍ତରୁ ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ରାଜ୍ୟବାସୀଙ୍କୁ ନାଇଁ ଡରବାର୍କେ ପରାମର୍ଶ ଦେଇଛନ୍। ଡକ୍ଟର ମିଶ୍ର କହିଛନ୍, ଏ ଭୂତାଣୁ କରୋନା ପ୍ରଜାତିର ନୂଆ ଭୂତାଣୁ ନୁହେଁ। କେନ୍ସି ଲୋକଙ୍କର ଦେହେ ରୋଗ ପ୍ରତିରୋଧକ ଶକ୍ତି କମ୍ଲେ କରୋନା ସଂକ୍ରମଣ ଦେଖାଦେସି। ତଥାପି ଜିଲ୍ଲା ମୁଖ୍ୟ ଡାକ୍ତରଖାନାମାନଙ୍କେ ଏହାଦେ କରୋନା ପରୀକ୍ଷା କରାଯାଉଛେ। ଘଟଣାକେ ନେଇକରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ କେନ୍ଦ୍ର ସରକାରଙ୍କ ସଙ୍ଗେ ରାଜ୍ୟ ସରକାର ଯୋଗାଯୋଗଥି ଅଛନ୍। କେନ୍ଦ୍ର ସରକାରଙ୍କ ତରଫୁ ଇ ବାବଦ ମାର୍ଗଦର୍ଶିକା ଜାରି ହେଲେ ତୁର୍ତ୍ତି ତାହାକେ କାର୍ଯ୍ୟକାରୀ କରାଯିବା ବୋଲି ଡକ୍ଟର ମିଶ୍ର କହିଛନ୍। ଆଇବା ଶିକ୍ଷା ବଚ୍ଚନ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି ନ ସାମ୍ବାଦିକତା ପାଠ୍ୟକ୍ରମ ଥି ପିଏଚ୍ଡି ଡିଗ୍ରୀ ପାଠ୍ୟକ୍ରମ ମୂଲ ହେବା। ଏ ବାବଦେ ବିଜ୍ଞପ୍ତି ବାହାରି ସାରିଛି ଆଉ ଖୁବ୍ ଜଲ୍ଦି ନାଁ ଲେଖା ତଥ୍ୟ ଦିଆଯିବା ବୋଲି ଆଇଆଇଏମ୍ସି କୁଳପତି ଡକ୍ଟର ଅନୁପମ ଭଟ୍ଟନାଗର ସୂଚନା ଦେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହ ନ ବୌଦ୍ଧ ଆଉ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଆର୍ ଏଇଆର୍ଓ ମାନଙ୍କର ସମୀକ୍ଷା ଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି କଣ୍ଟାମାଲର ନିର୍ବାଚନ ଅଧିକାରୀ ଆଉ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧର ନିର୍ବାଚନ ଅଧିକାରୀ ଆଉ ଉପଜିଲ୍ଲାପାଳ ପ୍ରବୀର କୁମାର ବାଣୁଆ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା ଯୋଗ ଦେଇଥିଲେ। ଉଚ୍ଚ ରକ୍ତଚାପ ପ୍ରତିରୋଧ ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରବାର୍ ଲାଗି ଫି ବଛର ମେ ମାସର ଆଜିର୍ ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ଦିବସ ପାଳନ ମୂଲ କରିଥିଲା। ଏ ବଛର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି, ନିର୍ଭୁଲ ଭାବେ ନିଜର ରକ୍ତଚାପ ମାପୁନ୍, ଇତାକେ ନିୟନ୍ତ୍ରଣଥି ରଖୁନ୍ ଆର୍ ଦୀର୍ଘଜୀବୀ ହୁଅନ୍। ସୂଚନା ପ୍ରଯୁକ୍ତି ବିଦ୍ୟା ଆର୍ ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଏଚ୍ନିର୍ ସମୟର ସମାଜକେ ଗହୀର ପ୍ରଭାବ ପକାଇଛି। ଇ ବାବଦେ ଲୋକ ସଚେତନ କରବାର୍ ଲାଗି 2006 ମିଳିତ ଜାତିସଂଘ ତରଫୁ ମେ 17 ତାରିଖେ ବିଶ୍ୱ ଦୂରସଞ୍ଚାର ଦିବସ ଭାବେ ପାଳନ କରାଯାଉଛି। 1865 ଆଜିର୍ ଦିନେ ଆନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ରାଜ୍ୟର ଭିନ୍ ଭିନ୍ ଇଲାକାନ କାଲବୈଶାଖୀର ପ୍ରଭାବ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 5 ଦିନ ତକ ତାପମାତ୍ରା ନାଇଁ ବଦଲେ। ଆଜି ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ସହିତ 15 ଜିଲ୍ଲାର ଗୋଟେ 2 ଜାଗାନ ଜବର ଧୁକା ଘଟି ଆଉ ବର୍ଷା ସହିତ ଚଡ଼କ ମାରିପାରେ। ଗଲାକାଲି ରାଜ୍ୟର ଭିନ୍ ଭିନ୍ ଜାଗାନ ଚଡ଼କ ମାରିକରି 14 ଜୀବନ ଯାଇଥିଲା ବେଳକେ ଧୁକା ଘଟି ଆର୍ ବର୍ଷାତି ବହୁତ ନୁକସାନ ହୋଇଥିବାର ସୂଚନା ମିଳିଛି। ସେଆଡ଼େ ଆଜି କାଲବୈଶାଖୀର ବଲେ ରାଜ୍ୟର ସବୁ ସହରର ତାତି 40 କମ୍ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ। ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧୀ ଭାରତର ଆଭିମୁଖ୍ୟ ଜନାବାର୍କେ ଭିନ୍ ଭିନ୍ ଦେଶ ଯିବେ 7 ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଯାଜପୁର ଜିଲ୍ଲାନ ଆଇବା ଗୁରୁବାର ଦିନ 1,14,000 କୋଟି ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରବେ ମୁଖ୍ୟମନ୍ତ୍ରୀ। ସବୁ ଲୋକଙ୍କର ପାଖେ ସରକାରୀ ସୁବିଧା ଆର୍ ଯୋଜନା ପହଞ୍ଚାବାର୍କେ ସରକାର ପ୍ରତିଶ୍ରତିବଦ୍ଧ କହିଲେ ଶ୍ରମମନ୍ତ୍ରୀ। ଆଉ କାଲବୈଶାଖୀର ପ୍ରଭାବଟି ଆଜି ଘଡ଼ଘଡ଼ି ସାଙ୍ଗେ ହୋଇପାରେ ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର। আজির আঞ্চলিক খবর ইন শেষ হল জুহার।